ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଜାତୀୟ ଯୁବ ଦିବସ ଅବସରରେ ଆଇବାକାଲ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପଥି ଯୋଗ ଦେବେ ପ୍ରଧାନମନ୍ତ୍ରୀ। ରାଜ୍ୟ ନ୍ୟାୟ ବ୍ୟବସ୍ଥା ଆର୍ ଭିତ୍ତିଭୂମିକେ ବରକସ କରବାର୍ ଲାଗି କାମ କରୁଛନ୍ ସରକାର କହିଲେ ମୁଖ୍ୟମନ୍ତ୍ରୀ। ଉଦ୍ଘାଟିତ ହେଲା ହାଇକୋର୍ଟର ନ୍ୟାୟିକ ଅଭିଲେଖାଗାର କେନ୍ଦ୍ର। ସୁଭଦ୍ରା ଯୋଜନାନୁ ଭୁଲ୍ଥି ବାଦ ପଡ଼ିଥିବା ହିତାଧିକାରୀମାନେ ଫେରଖାଏ ହେଇପାରବେ ସାମିଲ। ଆଉ ହକି ଇଣ୍ଡିଆ ଲିଗ୍ ଥି ଆଜି ହାଇଦ୍ରାବାଦ ତୋଫାନ୍ସ ଆର୍ ସୁରମା ହକି କ୍ଲବ ଭିତରେ ଚାଲିଛେ ମ୍ୟାଚ୍। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ କାର୍ଯ୍ୟକ୍ରମଟି ଦେଶର ଜୁଆନ ପିଲା ଟୁକେଲମାନଙ୍କ ସାଙ୍ଗେ ସିଧାସଳଖ ଭାବ ବିନିମୟ କରିବେ। କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଜାତୀୟ ଯୁବ ଉତ୍ସବ 2025ର ଉଦ୍ଯାପନୀ ସମାରୋହଠି ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିକଶିତ ଭାରତକେ ନେଇକରି 3000 ଜୁଆନ ପିଲା ଟୁକେଲମାନଙ୍କର ଲକ୍ଷ୍ୟ ବାବଦେ ବୁଝେଇବେ। ଏ ଅବସରରେ ପ୍ରତିଯୋଗୀମାନେ 10 ବିଷୟଥି ଲେଖିଥିବା ସବୁନୁ ଭଲ ପ୍ରବନ୍ଧ ସଂକଳନକେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ଏ ବାବଦେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମଥି କହିଛନ୍, ଦେଶର ଅତକାନୁ ଅତକା ଜୁଆନ ପିଲା ଟୁକେଲ ରାଷ୍ଟ୍ର ନିର୍ମାଣଥି ନେତୃତ୍ୱ ନଉନ୍। ଇ ଦିଗେ ସବୁବେଳେ ସରକାର ଚେରେଷ୍ଟା ଚଲେଇଛନ୍। ଏ କାର୍ଯ୍ୟକ୍ରମ ଲାଗି ଯୁବପିଢ଼ିଙ୍କର ଉତ୍ସାହ ଦେଖିକରି ସେମାନଙ୍କ ସାଙ୍ଗେ କଥାବାର୍ତ୍ତା ହେବାର୍କେ ପ୍ରଧାନମନ୍ତ୍ରୀ ଉତ୍ସୁକ ଅଛନ୍ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ କଟକ ହାଇକୋର୍ଟର ନ୍ୟାୟିକ ଅଭିଲେଖାଗାର କେନ୍ଦ୍ର ଉଦ୍ଘାଟନ କରିଛନ୍। ଇ ଉଦ୍ଧେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, 39 କୋଟି ଟଙ୍କାଥି ତିଆରି ହୋଇଥିବା ଏହି କେନ୍ଦ୍ର ଆମର ଆଇନ ବ୍ୟବସ୍ଥାର ଗୋଟିଏ ବରକସ ଐତିହ୍ୟର ଭଣ୍ଡାର ଭାବେ କାମ କରବା, ଯେନ୍ଟାକି ଓଡ଼ିଶା ସହିତ ଭାରତର ଆଇନଗତ ଦୃଶ୍ୟପଟକେ ଚିରସ୍ଥାୟୀ କରବା ଆର୍ ଅତୀତ ଆଉ ଭବିଷ୍ୟତ ଭିତରେ ସେତୁ ବାଗିର କାମ କରବା, ହେନ୍ତା ଦେଶ ନ୍ୟାୟିକ ଶିକ୍ଷା ଲାଗି ଇଟା ଗୋଟିଏ ପ୍ରେରଣା ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ନ୍ୟାୟପାଳିକାର ସଂସ୍କାର ଆର୍ ଉନ୍ନତି ଆମର ସରକାରଙ୍କର ପ୍ରତିଶ୍ରତି ବୋଲି ବିଲ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏ ଅବସରରେ କହିଛନ୍।
ନ୍ୟାୟ ଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟ ଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟ ହାତରେ ନ୍ୟାୟର ତରାଜୁ ଧରି ଉଭୟ ପକ୍ଷଙ୍କୁ ଶୁଣାଣି ସମ୍ବିଧାନ ବିଧି ବ୍ୟବସ୍ଥା ଅନୁଯାୟୀ ନ୍ୟାୟ ପ୍ରଦାନ କରୁଛନ୍ତି। ଆଜିର ଏହି ସେଣ୍ଟର ଫର୍ ଜୁଡିସିଆଲ ଆର୍କାଇଭ୍ର ଯେଉଁ ଉଦ୍ଘାଟନୀ, ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବରେ ଏହା କାର୍ଯ୍ୟ କରିବ। ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣକୁ ଏହି କେନ୍ଦ୍ର ପ୍ରତିଫଳିତ କରୁଛି। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ମଧ୍ୟ ବ୍ୟାପକ କରିବ।
କାର୍ଯ୍ୟକ୍ରମଟି ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ କହିଛନ୍, ଇ ଅଭିଲେଖାଗାର ଇତିହାସକେ ସାଇତି ରଖବା ଲାଗି ଭବିଷ୍ୟତ ପିଢ଼ିଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା, ଅଭିଲେଖାଗାର ନ୍ୟାୟ ଦେବାର ଆର୍ ଆଇନ ବ୍ୟବସ୍ଥାକେ ବରକସ କରବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସୁଭଦ୍ରା ଯୋଜନାନୁ ଭୁଲ୍ଥି ବାଦ ପଡ଼ିଥିବା ହିତାଧିକାରୀମାନେ ଫେରଖାଏ ନିଜର ନାଁ ଯୋଡ଼ିପାରବେ। ଏଥିଲାଗି ଅପ୍ସନ୍ ଇନ୍ ଜରିଏ ଆଉଥରେ ପଞ୍ଜିକରଣ କରିପାରିବେ ବୋଲି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ କୁହାଯାଇଛି। ସୁଭଦ୍ରା ପୋର୍ଟାଲ୍ଥି ଇ ବ୍ୟବସ୍ଥା ହେବାର ଉତ୍ରୁ ଆଜତକ 8000 ଅତକା ହିତାଧିକାରୀ ଫେରଘାଏ ପଞ୍ଜିକରଣ କରିଛନ୍। ହେନ୍ତା 4 ଖେପର ପହିଲା କିସ୍ତି 7,000 ଖୁବ୍ ଜଲ୍ଦି ଦିଆଯିବା। ଏହାଦେବି 2,00,000 ଅତକା ଆବେଦନକାରୀ ସେମାନଙ୍କର ଇ କେୱାଇସି ଅପଡେଟ୍ ନାଇଁ କରି, ହେଥିର୍ଲାଗି ସେମାନଙ୍କୁ ଇ କେୱାଇସି ଜଲ୍ଦି ଅପଡେଟ୍ କରବା ଲାଗି ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ରାଜସ୍ୱ ବିଭାଗର ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଆଉ ଅମିନ ଏତକେ ଅଣରାଜସ୍ୱ କାମଥି ନିୟୋଜିତ ନାଇଁ ହୁଅନ୍। ରାଜସ୍ୱ ବିଭାଗ ତରଫରୁ ଇ ବାବଦେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଜାଗା ଜାନିକରି ଜିଲ୍ଲାପାଳଙ୍କର ଅନୁମୋଦନଥି ହିଁ ରାଜସ୍ୱ ବିଭାଗର ଇ କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ଅଲଗା କାମଥି ନିୟୋଜିତ କରାଯାଇପାରବା ବୋଲି ଚିଠିଥି ଲେଖାଯାଇଛି। ଇମାନଙ୍କୁ ଭିନ୍ ଭିନ୍ ସମୟଥି ଅଲଗା କାମଥି ଲଗାଯାଉଥିବାନୁ ରାଜସ୍ୱ ସେବା ଯୋଗାବାର୍ଥି ଗୁରୁତର ବାଧା ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟାଟା ଷ୍ଟିଲ୍ ମେରାମଣ୍ଡଳୀ ତରଫରୁ କପିଲାସ ହାଫ୍ ମାରାଥନ୍ର 2 ସଂସ୍କରଣର ଶୁଭାରମ୍ଭ କରିଛନ୍। ଜୈବ ବିବିଧତାଥି ଭରି ରହିଥିବା କପିଲାସର ସଂରକ୍ଷଣ ଆର୍ ହାତୀମାନଙ୍କର ସୁରକ୍ଷା ଲାଗି ଲୋକ ସଚେତନ କରାବାର ଲାଗି ଲକ୍ଷ୍ୟଥି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍। ମାରାଥନ୍ଥି ଛାତ୍ରଛାତ୍ରୀଙ୍କ ସହିତ ଯୁବବର୍ଗ ଆର୍ ଅଲଗା ଲୋକମାନେ ଭାଗ ନେଇଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫିଟ୍ ଇଣ୍ଡିଆ ଆହ୍ୱାନ ଅନୁସାରେ ଏହି ମାରାଥନ୍ ସମାଜଟି ଲୋକମାନଙ୍କର ସୁସ୍ଥ ଜୀବନଶୈଳୀ ଆର୍ ଶରୀରକେ ଭଲ ରଖବାର ସହିତ ପରିବେଶ ସୁରକ୍ଷା ଆର୍ ଇ ଅଞ୍ଚଳର ପର୍ଯ୍ୟଟନର ବିକାଶ ଲାଗି ବି ସଚେତନ କରାବା। କପିଲାସକେ ବିଶ୍ୱ ପର୍ଯ୍ୟଟନ ଆର୍ ମାରାଥନ୍ ଦୌଡ଼ର ମୁଖିଆ ଠାନ୍ ଭାବେ ପ୍ରତିଷ୍ଠିତ କରାବାର୍ଥି ସାହାଯ୍ୟ କରବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଥିବା ରାମମନ୍ଦିରର ରାମଲାଲାଙ୍କର ମୂର୍ତ୍ତି ପ୍ରାଣ ପ୍ରତିଷ୍ଠାର ପହିଲା ବର୍ଷ ପୂର୍ତ୍ତି ଆଜି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟାଠାରେ ତିନିଦିନିଆ ଭବ୍ୟ ସମାରୋହ ଆଜିଠାରୁ ମୂଳ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମାରୋହ ଉଦ୍ଘାଟନ କରିବାର ସହିତ ରାମଲାଲାଙ୍କର ଅଭିଷେକ କରିଛନ୍। ସମାରୋହଟି ଫି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାମକଥା ପାରାୟଣ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠାର ପହିଲା ବର୍ଷର ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ସେ କହିଛନ୍ତି ଯେ ବର୍ଷ ବର୍ଷର ତ୍ୟାଗ ଆର୍ ସଂଘର୍ଷର ବଳେ ତିଆରି ହୋଇଥିବା ଏହି ମନ୍ଦିର ଆମର ସଂସ୍କୃତି ଆର୍ ଆଧ୍ୟାତ୍ମର ମହାନ ଐତିହ୍ୟ ଆଏ ଆଉ ଇଟା ବିକଶିତ ଭାରତର ସଂକଳ୍ପ ସିଦ୍ଧିଥି ଗୋଟିଏ ବଡ଼ ପ୍ରେରଣା ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଆରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠାର ପହିଲା ବରଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ହେବାର୍କେ ଥିବା ମହାକୁମ୍ଭ ମେଳା 2025 ଲାଗି ଭାରତୀୟ ରେଳବାଇ ତରଫ ଖାସ୍ ବ୍ୟବସ୍ଥା କରାଯାଇଛି। ଦେଶର ଭିନ୍ ଭିନ୍ ଠାନୁ ପ୍ରୟାଗରାଜକେ ଶ୍ରଦ୍ଧାଳୁଙ୍କର ସୁବିଧାର୍ଥେ ଯା ଆସ ଲାଗି ରେଳ ବିଭାଗ ତରଫ 10,000ରୁ ଅଧିକା ଖାସ୍ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଖାଲି ଅମୃତ ସ୍ନାନ ଦିବସ ଲାଗି 3,300 ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କର ଲାଗି ଇତାର ସହିତ ଆର୍ ଭିନ୍ ଭିନ୍ ବ୍ୟବସ୍ଥା କରାଯାଇଛି। ହେନ୍ତା ମେଲାସ୍ଥଳକେ ଭକ୍ତମାନଙ୍କୁ ସୁବିଧାର୍ଥେ ପହଞ୍ଚାବାର ଲାଗି ଉତ୍ତରପ୍ରଦେଶ ସରକାରଙ୍କ ତରଫ ବିଲ୍ 350 ଲୋକାଲ ବସ୍ ବ୍ୟବସ୍ଥା କରାଯାଇଛି। ଦେଶର ଦୁଇ ନମ୍ଘର ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ପୁଣ୍ୟତିଥିନ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମାନବିକ ମୂଲ୍ୟବୋଧର ପ୍ରତୀକ ସ୍ୱର୍ଗତ ଶାସ୍ତ୍ରୀ ବିଶ୍ୱଶାନ୍ତି ଉପରେ ଜୋର୍ ଦେଉଥିଲେ। ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ସମୟଥି ତାସ୍କେଣ୍ଟଠାରେ ଭାରତ ଆର୍ ପାକିସ୍ତାନ ଭିତରେ ଶାନ୍ତି ସ୍ଥାପନା ପ୍ରକ୍ରିୟା ମୂଲ ହୋଇଥିଲା। ଲାଲବାହାଦୁର ଶାସ୍ତ୍ରୀ ଲବଣ ସତ୍ୟାଗ୍ରହ ଆର୍ ଭାରତ ଛାଡ଼ ଆନ୍ଦୋଳନଥି ମୁଖିଆ ଭୂମିକା ନେଇଥିଲେ। ଲାଲବାହାଦୁର ଶାସ୍ତ୍ରୀଙ୍କର ପୁଣ୍ୟତିଥିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଜଣେ ଜନନାୟକ ହିସାବେ ସ୍ୱଦେଶୀ ବିଚାର ସରଳ ଜୀବନଶୈଳୀ ଆର୍ ଦେଶେ ଶାନ୍ତି ସ୍ଥାପନା କରବାର ଦିଗେ ତାଙ୍କର ଯୋଗଦାନ ଭୁଲି ନାଇଁ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମଟି ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇକରି କହିଛନ୍, ତାଙ୍କର ସରଳତା ସୁଚିନ୍ତା ଆର୍ ତ୍ୟାଗ ଭାରତୀୟ ରାଜନୀତିକୁ ଗୋଟିଏ ନୂଆ ଦିଗ ଦେଇଛି। ତାଙ୍କର ସ୍ଲୋଗାନ ଜୟ ଯବାନ ଜୟ କିଷାନ ଆଇଜ୍ବିଲ୍ ଦେଶବାସୀଙ୍କୁ ତହକଉଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର 9 ନମ୍ଘର ଦିନେ ମଥୁରା ନଗରୀନ ମଥୁରା ଆମ୍ରବନ୍ଥୀ ମୁନି ଋଷିଙ୍କର ଉପରେ କଂସଙ୍କର ଅତ୍ୟାଚାର ରୁଦ୍ରସୁକ ପ୍ରାପ୍ତି ଶିବତାଣ୍ଡବ କୃଷ୍ଣ ବଳରାମଙ୍କର ମଥୁରା ପ୍ରବେଶ ଦୃଶ୍ୟ ଦେଖବାର୍କେ ମିଲ୍ବା। ସେନ୍ତା ଗୋପପୂର୍ଣ୍ଣ କୃଷ୍ଣ ବଳରାମଙ୍କର ବିଦାୟ ଉତ୍ସବ ଶ୍ରୀକୃଷ୍ଣ ବଳରାମଙ୍କୁ ନେଇକରି ଅକ୍ରୁରଙ୍କର ମଥୁରା ଗମନ ବାଗି ଦୃଶ୍ୟ ଅଭିନୟ କରାଯିବା। ଏହି ଅବସରରେ ଓର୍ମାସ ଆର୍ ଜିଲ୍ଲା ପ୍ରଶାସନ ତରଫ ପଲ୍ଲିଶ୍ରୀ ମେଳା ଆଇବା 13 ତାରିଖ ତକ୍ ଚାଲ୍ବା। ଇଥି ଜିଲ୍ଲା ଆର୍ ଜିଲ୍ଲା ବାହାରୁ ଭିନ୍ ଭିନ୍ ହସ୍ତତନ୍ତ ଆର୍ ଘର୍ଷଜା ଦର ବିକ୍ରି ବଟା ହେଉଛି। ଭିତରକନିକା ଜାତୀୟ ଉଦ୍ୟାନଥି ଆଇବା 14 ତାରିଖନୁ ମଗରଗନ୍ତି କରାଯିବା। ଜଙ୍ଗଲ ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ଆଇବା 22 ତାରିଖ ତକ୍ ଗନ୍ବାର କାମ ଚାଲ୍ବା। ଏଥିର୍ଲାଗି ଇ ସମୟ ଭିତରେ ଭିତରକନିକାକେ ପର୍ଯ୍ୟଟକମାନଙ୍କର ଯିବାରଟା ବନ୍ଦ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଦୁଇଦିନିଆ ବଲାଙ୍ଗୀର ଗସ୍ତଥି ଆସିକରି ଲୁଇସିଙ୍ଗା ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ବୈଠକଥି ଯୋଗ ଦେଇଥିଲେ। ସରକାର ଯକ୍ଷ୍ମା ରୋଗୀମାନଙ୍କୁ ଫି ମାସ 1,000 ଟଙ୍କା ଲେଖା ଦେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିବାର ସହିତ ଲୁଇସିଙ୍ଗା ହାସ୍ପାତାଲର ଫେବୃୟାରୀ ମାସର ପହିଲା ହପ୍ତାହରୁ ଡାଇଲିସିସ୍ ଆରମ୍ଭ ହେବା ବୋଲି କହିଛନ୍। ବୌଦ୍ଧ ଜିଲ୍ଲା ସରସରା ହାଇସ୍କୁଲଠାରେ ଜୁନିୟର ରେଡ୍କ୍ରସ୍ର ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ବୈଠକ ହୋଇଯାଇଛି। ଆଇବା 20 ତାରିଖନୁ ସରସରାଠାରେ ହେବାର୍କେ ଥିବା ତିନିଦିନିଆ ଜୁନିୟର ରେଡ୍କ୍ରସ୍ର ଜିଲ୍ଲା ଶିକ୍ଷା ଆର୍ ତାଲିମ ଶିବିର ଲାଗି ଫି ବିଦ୍ୟାଳୟନୁ କାଉନ୍ସିଲର୍ମାନେ ଯୋଗ ଦେବା ଲାଗି ବୈଠକଟି ସ୍ଥିର କରାଯାଇଛି। ଜିଲ୍ଲାର ଭିନ୍ ଭିନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଆର୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇକରି 8ଟା କମିଟି ଗଠନ କରାଯିବା ସହିତ ଗୋଟିଏ ରକ୍ତଦାନ ଶିବିର ଆୟୋଜନ ଲାଗି ବିଲ୍ ନିଷ୍ପତ୍ତି ନିଆଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ଆଜି 2ଟା ମ୍ୟାଚ୍ ହେଉଛି। ପହିଲା ମ୍ୟାଚ୍ ସଞ୍ଜବେଲର 6 ବଜୁ ସୁରମା ହକି କ୍ଲବ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ଚାଲିଛି। ସେନ୍ତା 2 ନମ୍ଘର ମ୍ୟାଚ୍ ରାତିର 8:15 ଦିଲ୍ଲୀ ଏସ୍ଜି ପାଇପର୍ସ ଆର୍ ୟୁପି ରୁଦ୍ରାସ ଭିତରେ ହେବା। ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଶୀତ କମ୍ବା ଆର୍ ଆଇବା 3 ଦିନ ତକ୍ ପାଗ ଶୁଖା ରହିବା। ଗଲାକାଲି 10 ସହରର ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ ତଲେ ରେକର୍ଡ କରାଯାଇଥିଲା। ଶେଷ ମୁଖ୍ୟ ଖବର ଫେରଖାଏ। ଜାତୀୟ ଯୁବ ଦିବସ ଅବସରରେ ଆଇବାକାଲି ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ଫି ଯୋଗ ଦେବେ ପ୍ରଧାନମନ୍ତ୍ରୀ। ରାଇଜେ ନ୍ୟାୟ ବ୍ୟବସ୍ଥା ଆର୍ ଭିତ୍ତିଭୂମିକେ ବରକସ କରବାର ଲାଗି କାମ କରୁଛନ୍ ସରକାର କହିଲେ ମୁଖ୍ୟମନ୍ତ୍ରୀ। ଉଦ୍ଘାଟିତ ହେଲା ହାଇକୋର୍ଟର ନ୍ୟାୟିକ ଅଭିଲେଖାଗାର କେନ୍ଦ୍ର। ସୁଭଦ୍ରା ଯୋଜନାରୁ ଭୁଲ୍ ଥି ବାଦ ପଡ଼ିଥିବା ହିତାଧିକାରୀମାନେ ଫେର୍ ଫିଟିପାରିବେ ସାମିଲ। ଆଉ ହକି ଇଣ୍ଡିଆ ଲିଗ୍ ଥି ଆଜି ହାଇଦ୍ରାବାଦ ତୋଫାନ୍ସ ଆର୍ ସୁରମା ହକି କ୍ଲବ ଭିତରେ ଚାଲିଛେ ମ୍ୟାଚ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।